ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷଣଯୁକ୍ତ ଲଡ଼ୁ ପ୍ରଦାନ କରାଯିବ। ଆସନ୍ତା ମାସରୁ ପ୍ରତି ସପ୍ତାହରେ ପ୍ରତ୍ୟେକ ପିଲାଙ୍କୁ ତିନୋଟି ଲେଖାଏଁ ଲଡ଼ୁ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରତି ସୋମବାର, ମଙ୍ଗଳବାର ଓ ଗୁରୁବାର ଏହି ଲଡ଼ୁ ଦିଆଯିବାକୁ ଥିବାବେଳେ ଆସନ୍ତା ମାସରୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାମାନଙ୍କୁ ଦିଆଯିବ। ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ଦିଆଯିବାକୁ ଥିବା ଏହି ଲଡ଼ୁରେ ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ ଓ ଘିଅ ଆଦି ବ୍ୟବହାର କରାଯିବ। ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା 21 ଜଣ ବନ୍ଦୀଙ୍କୁ ପ୍ରଥମ ପର୍ଯ୍ୟାୟରେ ପେନ୍ସନ୍ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ କହିଛନ୍ତି, ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 21 ଜଣଙ୍କୁ ଚଳିତ ବର୍ଷ ଜାନୁଆରୀରୁ ପିଛିଲା ଭାବେ ମାସିକ 20,000 ଟଙ୍କା ଲେଖାଏଁ ପେନ୍ସନ୍ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରୁ VLSR-SMM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରିବ। ଗତକାଲି ମଧ୍ୟାହ୍ନ ସମୟରେ ଏହି କ୍ଷେପଣାସ୍ତ୍ରକୁ ଏକ ଲଞ୍ଚର ସାହାଯ୍ୟରେ ଛଡ଼ାଯାଇଥିଲା ଏବଂ ଏହା ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO, ଭାରତୀୟ ନୌସେନା ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ଦୃଢ଼ ପରିକଳ୍ପନା ଏବଂ ବିକାଶ କ୍ଷମତାକୁ ପ୍ରମାଣିତ କରିଛି। ଖୋର୍ଦ୍ଧା ରୋଡ଼ ଏବଂ ବଲାଙ୍ଗୀର ମଧ୍ୟରେ ଉଭୟ ପାର୍ଶ୍ୱରୁ 240 କିଲୋମିଟର ରେଳ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି। ରେଳ ସୁରକ୍ଷା ଆୟୁକ୍ତ ବ୍ରିଜେଶ ମିଶ୍ର ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ 26 କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନ୍ର ଯାଞ୍ଚ କରିଛନ୍ତି। ଇତିମଧ୍ୟରେ ଖୋର୍ଦ୍ଧା ରୋଡ଼ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ନୂତନ ଭାବେ ନିର୍ମିତ ରେଳ ଲାଇନ୍ର ସୁରକ୍ଷା ମାନଦଣ୍ଡ ଆକଳନ କରିବା ପାଇଁ ଏକ ହାଲୁକା ଟ୍ରେନ୍ର ପରୀକ୍ଷାମୂଳକ ଚଳାଚଳ କରାଯାଇଥିବା ରେଳବାଇ ସୂଚନା ଦେଇଛି। ଏହାବ୍ୟତୀତ ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ 62 କିଲୋମିଟର ରେଳ ଲାଇନ୍ ନିର୍ମାଣାଧୀନ ରହିଥିବା ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ହୋଇ ରହିବେ ବୋଲି କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ସିଦ୍ଧପୁରୁଷ ସ୍କରଣିକା ଉନ୍ମୋଚନ କରି ରାଜ୍ୟପାଳ ଏହା କର୍ମ ଉପରେ ବିଶ୍ୱାସ କରୁଥିବା ଓ ନେତୃତ୍ୱ ନେଉଥିବା ବ୍ୟକ୍ତିତ୍ୱଙ୍କ ସଫଳ ଯାତ୍ରାର ପ୍ରତିଲିପି ବୋଲି କହିଛନ୍ତି। ଚୈତ୍ର ମାସ ତ୍ରୟୋଦଶୀ ତିଥିରେ ଆଜି ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟାରେ ଶ୍ରଦ୍ଧାଳୁମାନେ ମହାବାରୁଣୀ ବୁଡ଼ ପକାଉଛନ୍ତି। ଜିଲ୍ଲାର ଋଷିକୁଲ୍ୟା ବଡ଼ନଦୀ ସଙ୍ଗମ ଏବଂ ପୁରୁଷୋତ୍ତମପୁରର ତୁମ୍ଭେଶ୍ୱର ନିକଟ ନଦୀରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ବୁଡ଼ ପକାଉଛନ୍ତି। ଏ ସମ୍ପର୍କରେ ଆମ ସମ୍ଭାଦଦାତା ବିଭୂତିଭୂଷଣ ତ୍ରିପାଠୀ କହିଛନ୍ତି,
ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ରରେ ମହାବାରୁଣୀ ସ୍ନାନ ହୋଇଥାଏ। ଗଞ୍ଜାମ ଜିଲ୍ଲା ଆସିକାସ୍ଥିତ ଋଷିକୁଲ୍ୟା ଓ ବଡ଼ନଦୀ ସଙ୍ଗମ ଏବଂ ପୁରୁଷୋତ୍ତମପୁର ତୁମ୍ଭେଶ୍ୱର ନିକଟ ଋଷିକୁଲ୍ୟା ନଦୀରେ ଆଜି ଭୋର ହଜାର ହଜାର ଶ୍ରଦ୍ଧାଳୁ ମହାବାରୁଣୀ ସ୍ନାନ ପକାଇଛନ୍ତି, ପିତୃପୁରୁଷଙ୍କ ପିଣ୍ଡଦାନ ଏବଂ ଅସ୍ଥି ବିସର୍ଜନ କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି।
ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର 13 ଜଣ କର୍ମଚାରୀଙ୍କୁ 2024 ବର୍ଷ ନିମନ୍ତେ ରେଳସେବା ପୁରସ୍କାରରେ ସମ୍ମାନିତ କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀଙ୍କୁ ସମ୍ମାନିତ କରି ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଆଦି ରୋକିବା ସହ ଶିଶୁଙ୍କ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନାର ଲାଭ ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୋଗେନପଦରଠାରେ CRP ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ CRP ସଂଘ ସମ୍ପାଦିକା ତୁଳସୀ ହାନ୍ତାଳ ଓ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତିକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଜାତୀୟ ଉପକନିଷ୍ଠ 80 ଚାଳନା ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗରେ 12 ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ପାଣିପାଗ, ରାଜ୍ୟରେ ଆସନ୍ତା 29ରୁ 31 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ନେଇ 5ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଗତକାଲି ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା 39.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ 39.5 ଏବଂ ହୀରାକୁଦ, ବଲାଙ୍ଗୀର ଓ ସମ୍ବଲପୁରରେ 39 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।